21 ନମ୍ବର ୱାର୍ଡରୁ ଆଦିବାସୀ ଗାଁରୁ କହୁଛି। ଆମର ଏଠି ଅଳିଆ ଗାଡି ଦିନ ଛାଡି କେତେବେଳେ କେମିତି ଆସୁଛି, ସବୁବେଳେ କାଇଁ ଆସୁନି। ଅଳିଆ ସବୁ ରାସ୍ତାରେ ଗଦା ହେଇକିରି ରହୁଛି, ତାକୁ ବି କେହି ସଫା କରୁନାହାନ୍ତି। ବର୍ଷା ଦିନ ଯେହେତୁ ଅଳିଆ ଗୁରା ଚାରିଆଡେ ପଚା ପାଣି ସବୁ ଯାକ ଯାଉଛି, ଯିବା ଆସିବା କରୁଛି, ରାସ୍ତାରେ ଯାଇ ହଉନି ଠିକ ସେ। ଦୟାକରି ତାର କିଛି ଗୋଟେ ବ୍ୟବସ୍ଥା କରନ୍ତୁ, ଅଳିଆ ଗାଡି ଯିଏ ପଠେଇ ତାକୁ ଟିକେ ଜଲ୍ଦି ସଫା କରନ୍ତୁ। ମୁଁ ସୁନିତା ଜେନା କହୁଛି।